ଶିବ ହେଉଛନ୍ତି ମୃତ୍ୟୁଞ୍ଜୟ ଏବଂ ଶିବ ହେଉଛନ୍ତି କାମାରୀ। ଯେ କାମକୁ ବିନାଶ କରେ ସେ ମୃତ୍ୟୁକୁ ଜୟ କରିପାରିବ। କାମନା କର୍ମ କରାଏ, କର୍ମ ଫଳ ସୃଷ୍ଟି କରାଏ, ଫଳ ବନ୍ଧନଜାତ କରାଏ। ବନ୍ଧନରୁ ଜନ୍ମ ହୁଏ ଏବଂ ଜନ୍ମରୁ ମୃତ୍ୟୁ ହୁଏ। ତେଣୁ ଆମେ ଯଦି କାମନାକୁ ବିନାଶ କରିବା, ଶଙ୍କର ଭଗବାନ ଯେଭଳି କାମଦେବକୁ ବିନାଶ କରିଥିଲେ ସେଥିପାଇଁ ସେ ହେଉଛନ୍ତି ମୃତ୍ୟୁଞ୍ଜୟ, ସେଥିପାଇଁ ସେ କାମାରୀ। ତେଣୁ ଆମେ ଯେପର୍ଯ୍ୟନ୍ତ ଜୀବନରେ କାମକୁ ରଖିଥିବା, ରାମ ମିଳିବେ ନାହିଁ। ଯାହା କାମ ତହି ରାମ ନାହିଁ, ଯାହା ରାମ ନାହିଁ କାମ, ତୁଳସୀ କହ ରହି ସକଇ ଦିବସ ରଜନୀ ଏକଠା। ତେଣୁ ଆମକୁ କାମାରୀ ହେବାକୁ ପଡ଼ିବ। ସମସ୍ତ କାମନା ବନ୍ଧନର ଜନନୀ, ତେଣୁ କାମନା ହିଁ ବନ୍ଧନ ଜାତ କରାଏ ଏବଂ ବନ୍ଧନ ଜନ୍ମ କରାଏ, ଜନ୍ମରୁ ମୃତ୍ୟୁ ହୁଏ। ତେଣୁ ଯାହାର କାମନା ନାହିଁ ତାର ମଧ୍ୟ ମୃତ୍ୟୁ ନାହିଁ। ଶଙ୍କର ଭଗବାନଙ୍କୁ ଦେଖିବା, ଶଙ୍କର ଭଗବାନ ହିମାଳୟରେ ରୁହନ୍ତି ବା କୈଳାସରେ ରୁହନ୍ତି। ଆମେ କହିବା ଯେଉଁ ହିମାଳୟ ସ୍ଥୂଳ ଦୃଷ୍ଟିରୁ ଆମେ ଯେଉଁ ଦେଖୁଛେ ସେ ହିମାଳୟ ନୁହେଁ ଭାଇ। ହିମାଳୟ ଅର୍ଥ କ'ଣ? ହିମ ଯୁକ୍ତ ଆଳୟ ସମାନ ହିମାଳୟ। ହିମ ଅର୍ଥ ବରଫ, ହିମ ଅର୍ଥ ଶୀତଳ, ହିମ ଅର୍ଥ ଶୁଦ୍ଧ, ନିର୍ମଳ, ଅଚଳ, ସ୍ଥିର। ଯାହାଙ୍କର ହୃଦୟ ହେଉଛି ସ୍ଥିର, ଯାହାଙ୍କର ହୃଦୟ ହେଉଛି ନିର୍ମଳ, ଯାହାଙ୍କ ହୃଦୟରେ କପଟ ନଥାଏ, କ୍ରୋଧ ନଥାଏ, କାମଭାବ ନଥାଏ, ସେହିପରି ହୃଦୟ ରୂପକ ହିମାଳୟରେ ହିଁ ଶଙ୍କରୂପୀ ଭଗବାନ ଅବସ୍ଥାନ କରନ୍ତି ବୋଲି ଏ ଶଙ୍କର ଭଗବାନ କି। ତେଣୁ ଯଥାର୍ଥରେ କୁହାଯାଇଛି ଶ୍ରୀରାମଚରିତ ମାନସରେ, କାମ କ୍ରୋଧ ମଦ ମାନ ନମୋହା ଲୋଭନ ଛୋଭନ ରାଗ ନା ଦ୍ରୋହା, କାମ କ୍ରୋଧ ମଦ ମାନ ନମୋହା ଲୋଭନ ଛୋଭନ ରାଗ ନା ଦ୍ରୋହା, ତିହଙ୍କେ କପଟ ହୃଦୟ ନହିଁ ମାୟା, ତିହଙ୍କେ ହୃଦୟ ବସୌର ଘୁରାୟା, ତିହଙ୍କେ କପଟ ହୃଦୟ ନହିଁ ମାୟା, ତିହଙ୍କେ ହୃଦୟ ବସୌର ଘୁରାୟା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ବୋଲ ଶ୍ରୀରାମ ଜୟ ତେଣୁ ସଜ୍ଜନ ବୃନ୍ଦ, ଆମେ ଦେଖିବା ଶିବ ହେଉଛନ୍ତି ଲଙ୍ଗଳା। ଜଗତକୁ ବସ୍ତ୍ର ଦେଲାବାଲା, ଜଗତକୁ ଆଶ୍ରୟ ଦେଲାବାଲା ଆଜି ଲଙ୍ଗଳା ହିଁ ବୁଲୁଛନ୍ତି। ଥରେ ନାରଦ ପଚାରିଲେ, ପ୍ରଭୁ ଆପଣ କ'ଣ ପାଇଁ ଲଙ୍ଗଳା ହିଁ ବୁଲୁଛନ୍ତି? ଆପଣ ଦେବଦେବ ମହାଦେବ ନା, ଆପଣ କ'ଣ ପାଇଁ ଲଙ୍ଗଳା ହିଁ ବୁଲୁଛନ୍ତି? ପ୍ରଭୁ ହସିଦେଲେ, ସ୍ମିତ ହାସ୍ୟରେଖା ଫୁଟେଇ, ମନ୍ଦ ମନ୍ଦ ହାସ୍ୟରେଖା ଫୁଟେଇ କହିଲେ ନାରଦ, ଶୁଣିବ? ଆରେ ସେତିକିବେଳେ ଜୀବ ଲଙ୍ଗଳା ହୁଏ, ସେତିକିବେଳେ ମଣିଷ ଲଙ୍ଗଳା ହୁଏ ଯେତେବେଳେ ସେ ନିଜକୁ ଏକୁଟିଆ ଭାବେ। ଆଜିକାଲି ଆଧୁନିକ ଯୁଗରେ ଆମେମାନେ ବାଥରୁମ୍ରେ ପଶି, ଗାଧୁଆରେ ପଶି ଲଙ୍ଗଳା ହେଉଥାଏ। ତେଣୁ ଜୀବ ସେତିକିବେଳେ ଲଙ୍ଗଳା ହୁଏ, ମଣିଷ ସେତିକିବେଳେ ଲଙ୍ଗଳା ହୁଏ ଯେତେବେଳେ ନିଜକୁ ଏକ ବୋଲି ଭାବେ, ନିଜକୁ ଏକୁଟିଆ ବୋଲି ଭାବେ। ତେଣୁ ଶଙ୍କର ଭଗବାନ କହିଲେ, ମୁଁ ଏଇଥିପାଇଁ ଲଙ୍ଗଳା ହିଁ ବୁଲୁଛି, ଏ ଜଗତରେ ଆଉ କେହି ନାହାନ୍ତି, ମୁଁ ହିଁ କେବଳ ଅଛି, ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି, ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ବୋଲି ଏ ଶଙ୍କର ଭଗବାନ କି।
ଓମ୍ ନମଃ ଶିବାୟ, 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 ଓମ୍ ନମଃ ଶିବାୟ।
ଅସ୍ତୁ, ଥରେ ଶଙ୍କର ଭଗବାନ ବସିଥିଲେ, ଯଜ୍ଞ ହେଉଥିଲା, ଦକ୍ଷ ଯାଇ ପହଞ୍ଚିଲେ ସ୍ୱର୍ଗପୁରରେ, ଯଜ୍ଞ ଦକ୍ଷ ଯାଇ ପହଞ୍ଚିଲେ, ବସିଛନ୍ତି ମଞ୍ଚ ଉପରେ ଶଙ୍କର ଭଗବାନ, ବସିଛନ୍ତି ବ୍ରହ୍ମା, ବସିଛନ୍ତି ବିଷ୍ଣୁ। ବ୍ରହ୍ମା ବିଷ୍ଣୁ ନମସ୍କାର କଲେ, କିନ୍ତୁ ଶଙ୍କର ଭଗବାନ ଦକ୍ଷଙ୍କୁ ନମସ୍କାର କଲେ ନାହିଁ। ଅନ୍ୟ ଦୃଷ୍ଟିରୁ ଦେଖିଲେ ଦକ୍ଷ ହେଉଛନ୍ତି ଶଙ୍କର ଭଗବାନଙ୍କର ଶ୍ୱଶୁର, କାରଣ ଶଙ୍କର ଭଗବାନ ସତୀକୁ ହିଁ ବିବାହ ହୋଇଥିଲେ। ତେଣୁ ଶିବ ଶ୍ୱଶୁରଙ୍କୁ ନମସ୍କାର କଲେନି। ଥରେ ପଚାରିଲେ ସତୀ, କହିଲେ ସ୍ୱାମୀ ଆପଣ ମୋ ବାପାଙ୍କୁ ମୋ ପିତାଙ୍କୁ କ'ଣ ପାଇଁ ନମସ୍କାର କଲେନି? ଶଙ୍କର ଭଗବାନ ହସି କହିଲେ, ଶିବ କହୁଛନ୍ତି ଯେ ସତୀ, ସୃଷ୍ଟିର ଆରମ୍ଭରୁ ମୁଁ ଅଛି, ମୁଁ ହେଉଛି ଆଦି, ମୁଁ ହେଉଛି ଅନାଦି। ଆରେ ମୋ ଆଖିରେ କେତେ ଦକ୍ଷ ଚାଲିଗଲେଣି, କେତେ ଆସିବେ ମୁଁ କିନ୍ତୁ ଅଛି, କିଏ କେତେ ଆସୁଛନ୍ତି କିଏ କେତେ ଯାଉଛନ୍ତି। ତେଣୁ ଶଙ୍କର ଭଗବାନ କହିଲେ, ଆରେ ମୁଁ ତ ହେଉଛି କାଳ, ମହାକାଳ, କୃପାଳ। ତେଣୁ ମୋ ଆଖି ଆଗରେ କେତେ ଦକ୍ଷ, କେତେ ରାଜା, କେତେ ପ୍ରଜା, କେତେ ସୃଷ୍ଟି ଚାଲିଗଲେଣି। ତେଣୁ ମୁଁ ତ ପ୍ରଥମରୁ ଅଛି, ମୁଁ ତ ଅନାଦି, ତେଣୁ ମୁଁ କାହାକୁ ନମସ୍କାର କରିବି। ତୁମ ବାପା ଯେତେବେଳେ ଗାଳି ଦେଲେ ମୋତେ ଟିକେ ହସ ଲାଗିଲା, ନା କ'ଣ ପାଇଁ ହସିଲେ ପ୍ରଭୁ? ନା ତୁମ ବାପା ହେଉଛନ୍ତି ଦକ୍ଷ, ଦକ୍ଷ ଅର୍ଥ ଯେ ସବୁଥିରେ ଶିକ୍ଷାଗତ ଯୋଗ୍ୟତା ଥିବ, ସବୁଥିରେ ଦକ୍ଷତା ଥିବ, ସେ ହେଉଛି ଦକ୍ଷ। କିନ୍ତୁ ତୁମ ବାପାଙ୍କୁ ଦେଖିଲି ତାଙ୍କର ପ୍ରକୃତ ଦକ୍ଷତା ନାହିଁ, ସେ ମୋତେ ଗାଳି ଦେଲେନି, ମୋ ଶରୀରକୁ ଗାଳି ଦେଲେ। ଆରେ ଶରୀର ତ ଅନିତ୍ୟ, ଏଇ ଶଙ୍କର ଭଗବାନ ଶିକ୍ଷା ଦିଅନ୍ତି ଭାଇ, ଏ ସଂସାରରେ ଶରୀର ହେଉଛି ଅନିତ୍ୟ। ତେଣୁ ତୁମ ବାପା ମୋତେ ହିଁ ଗାଳି ଦେଲେ, ତେଣୁ ଶରୀରକୁ ଗାଳି ଦେଲେ। ଆରେ ଶରୀରକୁ ଗାଳି ଦେଇଛନ୍ତି ତ ପ୍ରବଚକମାନେ ଗାଳୁଛନ୍ତି, ଗାଳି ଦେଉଛନ୍ତି, ଶାସ୍ତ୍ର ପୁରାଣମାନେ ଗାଳି ଦେଇଛନ୍ତି, ନିନ୍ଦା କରିଛନ୍ତି। ତେଣୁ ଏ ଶରୀର ତ ଅନିତ୍ୟ, ତାକୁ ସମସ୍ତେ ଗାଳି ଦେଇଛନ୍ତି, ଆଉ ତୁମ ବାପା କ'ଣ ନୂଆ କଥା କହିଲେ? ମୁଁ ସେଇଥିପାଇଁ ହସିଲି, କାରଣ ଆତ୍ମାକୁ କିଏ କେବେ ଗାଳି ଦିଏ ନା, ନୈନ ଛିନ୍ଦନ୍ତି ଶସ୍ତ୍ରାଣି ନୈନ ଦହତି ପାବକା। ତେଣୁ ଆତ୍ମାକୁ କେହି କେବେ କାଟିପାରିବେ ନାହିଁ, କେହି କେବେ ପୋଡ଼ିପାରିବେ ନାହିଁ, ନ ଶୋଷ ଏତି ମରୁତ। ତେଣୁ ପବନ ମଧ୍ୟ ଉଡ଼େଇ ଦେଇପାରିବ ନାହିଁ, ଅଗ୍ନି ମଧ୍ୟ ଜାଳି ଦେଇପାରିବ ନାହିଁ, ଆତ୍ମା ଅମର, କିନ୍ତୁ ବିନାଶୀଳ ହେଉଛି ଏ ଶରୀର। ତେଣୁ ତୁମ ବାପା ଏ ଶରୀରକୁ ଗାଳି ଦେଲେ, ତେଣୁ ମୁଁ ସେଇଥିପାଇଁ ହସିଲି, ତୁମ ବାପାଙ୍କର ଏପର୍ଯ୍ୟନ୍ତ ଜ୍ଞାନ ହେଲା ନାହିଁ, ବୁଦ୍ଧି ହେଲା ନାହିଁ, ଏ ଶରୀର ଅନିତ୍ୟ, ମୁଁ ହେଉଛି କାଳ, ମହାକାଳ, କୃପାଳ। ତେଣୁ ଶଙ୍କର ଭଗବାନ ସମସ୍ତ ଦ୍ରଷ୍ଟା, ସବୁ ସୃଷ୍ଟିର ସ୍ରଷ୍ଟା, ସବୁ ଦୃଷ୍ଟିର ଦ୍ରଷ୍ଟା।
କାଳ ନାମ ତାର, କାଳର ସେ ମହାକାଳ, କାଳ ନାମ ତାର, ଭରସା କରେ ସେ ନିତ୍ୟ ଶିବ ଚରଣର, କାଳର ସେ ମହାକାଳ, କାଳ ନାମ ତାର, ଭରସା କରେ ସେ ନିତ୍ୟ ଶିବ ଚରଣର, ଶିବ କୃପା ବଳେ ହରି, ଶିବ କୃପା ବଳେ ହରି, ଯାଏ ତୋଷ ମନରେ ଶିବ ଧନେ ନ ଚିନିଲୁ ମନ, ଶିବ ଧନେ ନ ଚିନିଲୁ ମନ, ମନରେ ଶିବ କୃପା ବଳେ, ଶିବ କୃପା ବଳେ ହେରି, ଯାଏ ତ ସମନରେ ଶିବ ଧନେ ନ ଚିହ୍ନିଲୁ ମନ, ଶିବ ଧନେ ନ ଚିହ୍ନିଲୁ ମନ।
ତେଣୁ ହେ ସଜ୍ଜନ ବୃନ୍ଦ, ଆପଣମାନେ ଏବେଠାରୁ ସାବଧାନ ହୋଇଯାଆନ୍ତୁ, ଏଇ ଜ୍ଞାନ ରହୁ, ଏ ଶରୀର ଅନିତ୍ୟ, ଏ ସଂସାର ଅନିତ୍ୟ, କାହିଁକି ସେ ସଂସାର ପଛରେ ଆପଣମାନେ ପଡ଼ିଛନ୍ତି? ତେଣୁ ଏଇ ଶଙ୍କର ଭଗବାନ ଏଇ ଶିକ୍ଷା ଦିଅନ୍ତି, ସଂସାରକୁ ଭୁଲି ଯାଅ, ସଂସାରକୁ ଭୁଲି ଯାଅ, ଶିବତତ୍ତ୍ୱରେ ନିଜକୁ ତଲ୍ଲୀନ କରିଦିଅ, ଏକାକାର କରିଦିଅ, ତଦଗତ କରିଦିଅ, ଜୀବନ ଧନ୍ୟ ହୋଇଯିବ, ଜୀବନ ଧନ୍ୟ ହୋଇଯିବ, ଜୀବନ ଧନ୍ୟ ହୋଇଯିବ। ଆମେ ଶଙ୍କର ଭଗବାନଙ୍କର ଦେଖିବା, ଅନୁଚରମାନେ ହେଉଛନ୍ତି ଭୂତ ପ୍ରେତ। ଭାଇ, ଏ ଭୂତ ପ୍ରେତ କି? ଇଏ ଭୂତପ୍ରେତ ଅତୃପ୍ତ ଆତ୍ମା ନୁହେଁ, ଏ କଥା ନୁହେଁ, ଏକ କାହାଣୀ ହେଇପାରେ, ଏକ ଲୋକ କଥା ହେଇପାରେ, କିନ୍ତୁ ଆମେ ଯଦି ଶରୀରତତ୍ତ୍ୱ ଭିତରକୁ ଯିବା, କାରଣ ଭାଗବତ କୁହନ୍ତି,
ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ, ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ଭାଗବତରେ ରହିଛନ୍ତି, ଯାହା ଜଗନ୍ନାଥ ଦାସ ଓଡ଼ିଆ ପୁଅ ଲେଖିଲେ, ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ଇଏ ଭୂତପ୍ରେତ ବାହାର ଜିନିଷ ନୁହେଁ ଭାଇ, ଆମରି ଭିତରେ ହିଁ ଭୂତପ୍ରେତ ଅଛନ୍ତି, ପିଣ୍ଡ ବ୍ରହ୍ମାଣ୍ଡ, ପିଣ୍ଡରେ ଯାହା, ବ୍ରହ୍ମାଣ୍ଡରେ ସେଇଆ। ତେଣୁ ଆମର ଯେଉଁ ଚିନ୍ତାଧାରା ଅଛି, ଆମର ଯେଉଁ ବ୍ୟସ୍ତଧାରା ଅଛି, ଆମର ଯେଉଁ ସଂକଳ୍ପ ଅଛି, ଆମର ଯେଉଁ ବିକଳ୍ପ ଅଛି, ଆମର ଯେଉଁ ବିଚାର ଅଛି, ଏ ଯେଉଁ କୁସମ୍ପର୍କ କୁସଂକଳ୍ପ କୁବିକଳ୍ପ କୁବିଚାର ତାହା ହେଉଛି ଭୂତ। ତେଣୁ ଆମମାନଙ୍କ ଭିତରେ ଯେପର୍ଯ୍ୟନ୍ତ କୁଭାବନା ଥିବ କୁସଂକଳ୍ପ ଥିବ କୁବିଚାର ଥିବ ସେ ବିଚାରକୁ ଯେପର୍ଯ୍ୟନ୍ତ ଆମେ ଠିକ୍ କରିପାରିବା ନାହିଁ ସେ ପର୍ଯ୍ୟନ୍ତ ଆମେ ଶଙ୍କର ଭଗବାନଙ୍କ ନିକଟରେ ଶିବଙ୍କ ନିକଟରେ କଦାପି ପହଞ୍ଚି ପାରିବା ନାହିଁ ବୋଲି ଏ ଭକ୍ତ ବତ୍ସଳ ଭଗବାନ କି। ତେଣୁ ଶଙ୍କର ଭଗବାନଙ୍କୁ ଦର୍ଶନ କରିବାକୁ ହେଲେ ସର୍ବପ୍ରଥମେ ନିଜ ଅନ୍ତରାତ୍ମାକୁ ପବିତ୍ରକରଣ କରିବା ଦରକାର, ଶୁଦ୍ଧିକରଣ କରିବା ଦରକାର, ପୁତ୍ର ପବିତ୍ର ଶୁଦ୍ଧ ବୁଦ୍ଧ ହେବା ଦରକାର। ତେଣୁ ନିଜେ ପବିତ୍ର ହେଲା ପରେ ଶଙ୍କର ଭଗବାନଙ୍କୁ ଟିକେ ଚିହ୍ନ, କାରଣ ଶଙ୍କର ଭଗବାନ କୁଆଡ଼େ ନାହାନ୍ତି, ଆପଣମାନଙ୍କ ଭିତରେ ଏଇ ଜୀବାତ୍ମା ରୂପରେ ଏଇ ପରମାତ୍ମା ରୂପରେ ବିଦ୍ୟମାନ ରହିଛନ୍ତି। ତେଣୁ ଶଙ୍କର ଭଗବାନ ବାହାରେ ନାହାନ୍ତି, ବାହାରେ ନାହାନ୍ତି, ବାହାରେ ନାହାନ୍ତି। ଥରେ ଦେଖ ଏ ଶଙ୍କର ଭଗବାନଙ୍କୁ ଦେଖିବା କେମିତି, ଯେପର୍ଯ୍ୟନ୍ତ ଆମମାନଙ୍କ ଭିତରୁ ଆମ ଅନ୍ତର ଭିତରୁ ଅହମ୍ଭାବ ଯାଇନାହିଁ, ଅହଂକାର ଯାଇନାହିଁ, ସେଇଥିପାଇଁ ଆମେ ଦେଖିବା ଶ୍ରୀରାମଚରିତ ମାନସରେ ରାମ ଭଗବାନ ଏଇ ଅହଂକାରକୁ ଧ୍ୱଂସ କରିଛନ୍ତି। କାରଣ ଅହଂକାର ହେଉଛନ୍ତି ଶିବଧନୁ, ଏ ଅହଂକାର ହେଉଛନ୍ତି ଶିବଧନୁ। ଆମେମାନେ ଆପଣମାନଙ୍କୁ ପ୍ରଳୟ କ୍ୟାସେଟ୍ରେ ମଧ୍ୟ ସେଇ କଥା କହିଥିଲୁ, ଅହଂକାର ହେଉଛନ୍ତି ଶିବଧନୁ। ଯେପର୍ଯ୍ୟନ୍ତ ଆମେମାନେ ଅହଂକାରକୁ ଚୂର୍ଣ୍ଣୀଭୂତ କରିନାହେଁ, ଅହଂକାରକୁ ଦୂରୀଭୂତ କରିନାହେଁ, ସେ ପର୍ଯ୍ୟନ୍ତ ଶଙ୍କର ଭଗବାନଙ୍କୁ ଆମେ କଦାପି ଦର୍ଶନ କରିବା ନାହିଁ। ଯାହା ଶ୍ରୀରାମଚରିତ ମାନସରେ ଆମେ ଦେଖିବା ରାମଚନ୍ଦ୍ର ଶିବଧନୁ ଭାଙ୍ଗିଛନ୍ତି, ଅର୍ଥ ଅହଂକାରକୁ ଶୂନ୍ୟ କରିଛନ୍ତି।
ହରେ ଭୁବନ ଧ୍ୱନି ଘୋଟରା ହେଇ ରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ଶ୍ରୀରାମ ଜୟ ରାମ
ହେ ସୁଧୀବୃନ୍ଦ, ଭଗବାନ ରାମ ସେଇ ଶିବଧନୁ ରୂପୀ ଅହଙ୍କାରକୁ ମଝିରୁ ଭାଙ୍ଗି ଦେଇଥିଲେ। କାରଣ ଆମ ମଝିରେ ହେଉଛି ଅହଙ୍କାର ଅଛି, କାରଣ ଉପରଟି ହେଉଛି ଶୀର୍ଷ ଭାଗଟି, ମୁଣ୍ଡଟି ହେଉଛି ସ୍ୱର୍ଗ, ପାଦଟି ହେଉଛି ପାତାଳ, ଏ ହୃଦୟଟା ହେଉଛି ମର୍ତ୍ତ୍ୟ। ତେଣୁ ହୃଦୟ ଭିତରେ ଅହଙ୍କାର ଅଛି, ତେଣୁ ଭଗବାନ ରାମ ସେଇଥିପାଇଁ ମଝିରୁ ଭାଙ୍ଗିଥିଲେ। ୟା ପାଇଁ ତ ଅନେକ କାରଣ ଅଛନ୍ତି, ତେଣୁ ଗୋଟିଏ କାରଣ ହେଉଛି ଶଙ୍କର ଭଗବାନଙ୍କୁ ଏଇ ହୃଦୟ ଭିତରେ ଦେଖ, ଅହଙ୍କାରକୁ ଦୂରୀଭୂତ କରିଦିଅ, ଯେଉଁଦିନ ଅହଙ୍କାର ଶୂନ୍ୟ ହୋଇଯିବ ସେହିଦିନ ଆପଣମାନେ ଭଗବତ ଧାମରେ ପ୍ରାପ୍ତ ହେବେ, ଶିବ ଦର୍ଶନ ହୋଇଯିବ, ଜୀବ ଶିବମୟ ହୋଇଯିବ। ତେଣୁ ଆପଣମାନେ ଅହଙ୍କାରକୁ ଦୂରୀଭୂତ କରନ୍ତୁ।
दो दिन का जग में मेला सब चला चली का खेला, दो दिन का जग में मेला सब चला चली का खेला। कोई चला गया कोई जावे, कोई गठरी बांधे सिधावे, कोई चला गया कोई जावे, कोई गठरी बांधे सिधावे, कोई खड़ा तैयार अकेला रे, कोई खड़ा तैयार अकेला, चला चली का खेला रे खेला रे खेला रे। दो दिन का जग में मेला सब चला चली का खेला, दो दिन का जग में मेला सब चला चली का खेला। पाप कपट छल माया करके लाख करोड़ कमाया, पाप कपट छल माया करके लाख करोड़ कमाया, संग चले ना एक अधेला रे, संग चले ना एक अधेला, चला चली का खेला रे खेला रे खेला रे। दो दिन का जग में मेला सब चला चली का खेला, दो दिन का जग में मेला सब चला चली का खेला। माता पिता सुत नारी भाई अंत सहायक नाही। माता पिता सुत नारी भाई अंत सहायक नाही। फिर क्यों भरता पाप का खेला रे, फिर क्यों भरता पाप का खेला, हे चला चली का खेला रे खेला रे खेला रे। दो दिन का जग में मेला सब चला चली का खेला। दो दिन का जग में मेला सब चला चली का खेला। दो दिन का जग में मेला सब चला चली का खेला।
अस्तु तेणु हे सुधी वृंद, ए संसार होची द्विदिनिया संसार। ए संसार को आमे आसीचे दुई दिन मेला करी चली जीवा। तेणु एठि केही कहार नुहंती ए ज्ञान रहिबा उचित। ए होची शिवतत्वर मोटो बा सारांश। तेणु शिवदर्शनर तत्व होची ए संसारे केही कहार नुहंती। किंतु आमे आजिकाली कौन करुछे, कली जुगरे आमे एतले पुओ झियो मानकर नाम दौछे, विभिन्न प्रकार पाश्चात्य सभ्यतार नाम दौछे, आल्फा बीटा गामा सिग्मा इत्यादि। किंतु ताहा केबे अंतकाले आपण मानकर साहाज्य करिवो नाही। आपण आज ठारु चेतना नियंतु, आपण आज ठारु ज्ञान नियंतु। ज्ञान रहु जेसी चित वेसी चरित्र। आमे जिमिति चित्र देखिबा सेमिति आमर चरित्र हबो भाई। तेणु आमे माने आम पुओ झियो मानकर नाम विभिन्न प्रकार इंग्लीश नाम दौछे, किंतु ताहा केबे अंतिम कालरे साहाज्य करिवो नाही। आपण मानते भागवत देखिबे अजाम्बिळ अंतकाले तार पुओ नाम नारायण देइथिला, अंतकाले डाकिदेला मुक्त लाभ होइगला। तेणु आपण पुओ मानकर नाम झियो मानकर नाम देवता देवींकर नाम दियंतु, देवादेवींकर नाम दियंतु, देखिबे अंतकाले आपण माने मुक्त लाभ करिबे। एक कहानी मने पड़े भाई, आजर समाज को नहीं एक कहानी मन पड़ जाए। आम मैंने केते पछेरे, आम संस्कृति केते महान। वर्षाण भारत श्रेष्ठम देशानम उत्कलम सुत उत्कलस्य समो देश देश नास्ति मही तले। आम उत्कल धाम पुओ झी भारतवर्षर दायद ही आम पाश्चात अभिमुखी ही पड़छे। ये लज्जाकर विषय। आम पुओ झी मानक नाम आम विभिन्न प्रकार दौछे, इंग्लीश्र नाम दौछे, किंतु ता ठीक नुहे भाई। गोटे लोक थिला, से केबे हरिनाम नियेना। से गोटे सेठपति थिला, तार चारिटा पुओ थिले। से केबे कौनसी सत्संग करे ना, कौनसी राम नाम कृष्ण नाम गोविंद नाम नियेना, शिवंका नाम नियेना। से अपूर्व गोटे कौशल सृष्टि कला, कला अरे अजाम्बिल तो महापापी थिला, से नारायण नाम नहीं पुओ नाम नहीं मुक्त लाभ करिगला, मुक्ति पाइगला। मुझे मो पुओ मानकर नाम देदेवी, भगवान नाम मुक्ति पाइबी। सेमिति भाई भी हम ना, कारण दुर्गम पथ हे भजन भय भाजन्ति जोगीजन शास्त्र कहते। ये हूँ विराट समस्यार पथ, विराट दुर्गमर पथ। तेणु सेमिति हम ना भाई, आम पुअर नाम देद अंतिम कालरे डाकी दबा हम ना हम ना। से सेठपति तार पुअर नाम चारिज पुअर नाम दे, जनक नाम राम, जनक नाम गोविंद, जनक नाम गोपाल, जनक नाम अच्युत। बुढ़ा पड़ी अंतिम शज्ञारे उनचास पवन बहुची, जा भागवत कहे त्रिनव एका दस दिन डाकिले न सुने वचन, डाकिले न सुने वचन, डाकिले न सुने वचन। आज उनचास पवन बहुची, से गोटे गोटे पुओ मानक डाकिला, अरे राम, बड़ पुओ को डाकिला। बड़ पुओ कला, हाँ बापा, मु तुम मुंड पाखे बही। ना रे श्याम, तू कौटी बहीचु? ना मु तुम पाद पाखे बही बापा। अरे गोविंद, तू कौटी? ना बापा, मु तुमको बिंची दौची। ना रे अच्युत, तू कौटी? ना मु परा महाप्रसाद पाणी तुमपाई जोगाड़ करुची। बुढ़ा कला, हईरे तुम्हें चारि पुओ जाक ये मो दुकान रे किए, मो फैक्ट्री रे किए, या कहीकि मरीगला बोली भक्त बच्चल भगवान की। तेणु जेपर्यंत आमर ପିଲାଟି ବେଳୁ ଅଭ୍ୟାସ ହେଇ ନାହିଁ, ବାଲ୍ୟକାଳରୁ ଅଭ୍ୟାସ ହେଇ ନାହିଁ ନାମ ନେବାର, ସେ ପର୍ଯ୍ୟନ୍ତ ଅନ୍ତିମ କାଳରେ କେବେ ବି ସାହାଯ୍ୟ କରିବ ନାହିଁ ଭାଇ। ଏଇ ସେଟ୍ ପ୍ରତି ଭଳି ଆମେ ଆମ ଫ୍ୟାକ୍ଟ୍ରି କଥା, ଆମର କାରଖାନା କଥା, ଆମର ବ୍ୟବସାୟ କଥା ଚିନ୍ତା କରି କରି ମରିଯିବା। ତେଣୁ ପୁଅ ନାମ ଦେଲେ ମଧ୍ୟ ହେବ ନାହିଁ, ତେଣୁ ଯେ ସାଚିତ୍ ବେସା ଚରିତ୍ର, ଆମ ଚରିତ୍ରକୁ ଟିକେ ଆମେ ଗଠନ କରିବା ଉଚିତ। ଯେପର୍ଯ୍ୟନ୍ତ ଆମ ଚରିତ୍ର ଠିକ୍ ହେଇ ନାହିଁ ସେ ପର୍ଯ୍ୟନ୍ତ ଆମେମାନେ ଭଗବତ ଧାମରେ ପ୍ରାପ୍ତ ହେଇପାରିବା ନାହିଁ ବୋଲି ଏ ଶଙ୍କର ଭଗବାନ କି। ତେଣୁ ସର୍ବପ୍ରଥମେ ଆମେ ପିଲାଟି ବେଳୁ ଧର୍ମ ନାମ ସତ୍ସଙ୍ଗ ଟିକେ କରିବା, ସେଥିପାଇଁ ଯଥାର୍ଥରେ କୁହାଯାଇଛି
ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ନିଶ୍ଚିତ କେ ଜାଣି କାହାର ମୃତ୍ୟୁ କାଳ ଆସି ହୋଇଯିବ ଉପସ୍ଥିତ।
ସୁଧୀବୃନ୍ଦ ଆପଣମାନେ ଏବେ ସେଇ ପାଶ୍ଚାତ୍ୟ ଅଭିମୁଖୀ ନ ହେଇ ଆମର ସ୍ୱଦେଶୀ ଅଭିମୁଖୀ ହେଇଯାଆନ୍ତୁ। ଭାରତବର୍ଷର ଆମେ ଦାୟତ, ତେଣୁ ଆମ ପିଲାମାନଙ୍କର ନାମ ଇଂଲିଶ ନାମ ନ ରଖି ସେ ଭଗବାନଙ୍କ ନାମ ରଖନ୍ତୁ। ପିଲାକୁ ଟିକେ ସତସଙ୍ଗରେ ବସାନ୍ତୁ, ପିଲାକୁ ଟିକେ ସଦଗ୍ରନ୍ଥ ପାଠ କରିବା ପାଇଁ ପ୍ରେରଣା ଦିଅନ୍ତୁ। ଚରିତ୍ର କମ୍ସେ କମ୍ ତ ପରିବର୍ତ୍ତନ ହେଇପାରିବ, ଆମେ ତ ପିଲାଙ୍କୁ ସମ୍ପତ୍ତି ଦେଇପାରିବାନି, କମ୍ସେ କମ୍ ସଂସ୍କୃତ ଶିଖେଇ ଦେଇପାରିବା। ତେଣୁ ଆଜି ଆସନ୍ତୁ ବିଚାର କରିବା ଶଙ୍କର ଭଗବାନଙ୍କ ସଂସ୍କୃତି କେତେ ମହାନ, କେତେ ବିରାଟ, କେତେ ବ୍ୟାପକ ସଂସ୍କୃତି। ଶଙ୍କର ଭଗବାନଙ୍କର ବିବାହ ଉତ୍ସବ ପାର୍ବତୀଙ୍କ ସହିତ ତେବେ ବିବାହ ଉତ୍ସବ ହେଲା ବଡ଼ ବିଚିତ୍ରର କଥା। ହେଇଛି କ'ଣ, ଶଙ୍କର ଭଗବାନ ବସିଛନ୍ତି କୈଳାସ ପର୍ବତରେ, ତାରକାସୁର ଆକ୍ରମଣ କଲା ଅସୁରମାନଙ୍କୁ ସ୍ୱର୍ଗପୁରକୁ। 33 କୋଟି ଦେବତା କୈଳାସ ପର୍ବତରେ ଯାଇ ଗୁହାରି ଜଣେଇଲେ ପ୍ରଭୁ ଶଙ୍କର ଭଗବାନ, ହେ ଆଶୁତୋଷ, ହେ ମୃତ୍ୟୁଞ୍ଜୟ, ହେ କାମାରୀ, ହେ ଶଙ୍କର ଭଗବାନ, ଆପଣ ଆମକୁ ଉଦ୍ଧାର କରନ୍ତୁ, ଉଦ୍ଧାର କରନ୍ତୁ, ଉଦ୍ଧାର କରନ୍ତୁ। 33 କୋଟି ଦେବତା ଯୋଡ଼ ହସ୍ତରେ ପ୍ରାର୍ଥନା କଲେ, ଅଳି କଲେ, ଅର୍ଦ୍ଦଳି କଲେ, ନିବେଦନ କଲେ, ଆବେଦନ କଲେ।